ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ପୁଷ୍ଟିକର ଖାଦ୍ୟ ସୁରକ୍ଷା ଏବଂ ଅପପୁଷ୍ଟି ନିବାରଣ ସମ୍ପର୍କିତ ଜାତୀୟ ସମ୍ମିଳନୀକୁ ଆଜି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ କେନ୍ଦ୍ର ସମବାୟ ମନ୍ତ୍ରୀ। ଓଡ଼ିଆ ସମେତ 4 ଶାସ୍ତ୍ରୀୟ ଭାଷା ଲାଗି 41 ସାହିତ୍ୟ କୃତିକୁ ଆଜି ଉନ୍ମୋଚନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ତ୍ରୈମାସରେ ଆବଣ୍ଟିତ ମୋଟ ବଜେଟ୍ ଅନୁଦାନର 80% ଅଧିକ ଉପଯୋଗ କରିଛି ଭାରତୀୟ ରେଳବାଇ। ଇରାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ସ୍ଥାନୀୟ ଭାରତୀୟଙ୍କ ଲାଗି ମାର୍ଗଦର୍ଶିକା ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ 19 କମ୍ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ 8 ପରାସ୍ତ କଲା ଭାରତ। ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀଠାରେ ପୁଷ୍ଟିକର ଖାଦ୍ୟ ସୁରକ୍ଷା ଏବଂ ଅପପୁଷ୍ଟି ନିବାରଣ ଦିଗରେ କର୍ପୋରେଟ୍ ସାମାଜିକ ଦାୟିତ୍ୱର ଭୂମିକା ସମ୍ପର୍କିତ ଏକ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଶିଶୁଙ୍କ ମଧ୍ୟରେ ଦେଖାଯାଉଥିବା ଅପପୁଷ୍ଟି ବିରୁଦ୍ଧରେ ଏକ ସମାବେଶୀ ତଥା ସ୍ଥାୟୀ ରଣନୀତି ପ୍ରସ୍ତୁତ କରିବା ହେଉଛି ଏହି ସମ୍ମିଳନୀର ଉଦ୍ଦେଶ୍ୟ। ବିଜ୍ଞାନ ଭବନଠାରେ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଦ୍ୱାରା ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ଏହି ଅବସରରେ କେନ୍ଦ୍ର ସମବାୟ ମନ୍ତ୍ରୀ ଶ୍ରୀ ଶାହା ଭିଲାଇ ଇସ୍ପାତ କାରଖାନାର କର୍ପୋରେଟ୍ ସାମାଜିକ ଦାୟିତ୍ୱ ସିଏସ୍ଆର୍ କାର୍ଯ୍ୟକ୍ରମ ଅଧୀନରେ ଗିଫ୍ଟ ମିଲ୍କର ଶୁଭାରମ୍ଭ କରିବେ। ଏହାଦ୍ୱାରା ଏହି ଇସ୍ପାତ କାରଖାନାର ଖଣି ଅଞ୍ଚଳ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ପ୍ରାୟ 4,000 ଶିକ୍ଷାର୍ଥୀ ଉପକୃତ ହୋଇପାରିବେ। ଏତଦ୍ବ୍ୟତୀତ ଶ୍ରୀ ଶାହା ଆଇଡିବିଆଇ ବ୍ୟାଙ୍କର ସିଏସ୍ଆର୍ ଅଧୀନରେ ଶିଶୁ ସଞ୍ଜୀବନୀ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ଏହାଦ୍ୱାରା ମହାରାଷ୍ଟ୍ରର ନାଗପୁର ଜିଲ୍ଲା ଅନ୍ତର୍ଗତ ଗ୍ରାମୀଣ ଅଞ୍ଚଳରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଅଧ୍ୟୟନରତ ପ୍ରାୟ 3,000 ଶିଶୁ ଉପକୃତ ହୋଇପାରିବେ। ଓଡ଼ିଆ, କନ୍ନଡ଼, ତେଲୁଗୁ ଓ ମାଲୟାଲମ୍ ଶାସ୍ତ୍ରୀୟ ଭାଷା ଲାଗି 41 ସାହିତ୍ୟ କୃତିକୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉନ୍ମୋଚନ କରିବେ। ଏହି କୃତିଗୁଡ଼ିକ କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ ଅଧୀନରେ ବିକଶିତ ହୋଇଛି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶିକ୍ଷା ମନ୍ତ୍ରଣାଳୟ କହିଛି, ଭାରତୀୟ ଶାସ୍ତ୍ରୀୟ ଭାଷା ଅଧ୍ୟୟନକୁ ସଶକ୍ତ କରିବା ସହିତ ଦେଶର ସମୃଦ୍ଧ ସାହିତ୍ୟ ଐତିହ୍ୟକୁ ସଂରକ୍ଷଣ ରଖିବା ଦିଗରେ ସରକାରଙ୍କ ସ୍ଥାୟୀ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଏହି ପଦକ୍ଷେପ ଦ୍ୱାରା ଏକ ସମାବେଶୀ ତଥା ଅଭିନବ ମଞ୍ଚ ମାଧ୍ୟମରେ ଶାସ୍ତ୍ରୀୟ ଜ୍ଞାନକୁ ଅଧିକ ସୁଗମ କରାଯାଇପାରିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ପ୍ୟାରିସ୍ଠାରେ ଆନ୍ତର୍ଜାତିକ ଶକ୍ତି ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଫାତି ବିରୋଲଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ବିଶ୍ୱସ୍ତରରେ ବିଶ୍ୱ ଶକ୍ତି କ୍ଷେତ୍ର ଏବଂ ଭାରତର ଏହି କ୍ଷେତ୍ରର ଅଭିବୃଦ୍ଧି ସମ୍ପର୍କରେ ମୁଖ୍ୟତଃ ଆଲୋଚନା ହୋଇଥିବା ଜଣାଯାଇଛି। ଡକ୍ଟର ଜୟଶଙ୍କରଙ୍କ ୟୁରୋପ ଗସ୍ତ ଅବସରରେ ସେ ଭାଗିଦାରୀ ଦେଶଗୁଡ଼ିକ ସହିତ ଭାରତର ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ଗତ 4 ଆସନ୍ତା 10 ପର୍ଯ୍ୟନ୍ତ ଡକ୍ଟର ଜୟଶଙ୍କରଙ୍କ 6 ଫ୍ରାନ୍ସ ଓ ଲକ୍ଜମବର୍ଗ ଗସ୍ତରେ ଯାଇଛନ୍ତି। ଏହି ଦୁଇ ଦେଶ ସହିତ ଭାରତର ଦ୍ୱିପକ୍ଷୀୟ ସମ୍ପର୍କକୁ ସଶକ୍ତ କରିବା ହେଉଛି ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ଫ୍ରାନ୍ସ ପ୍ରତିପକ୍ଷ ଜିନ୍ ନୋଏଲ୍ ବ୍ୟାରଣ୍ଟଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ପ୍ୟାରିସ୍ରେ ସେ ଫ୍ରାନ୍ସ ରାଷ୍ଟ୍ରଦୂତ ସମ୍ମିଳନୀର 31 ସଂସ୍କରଣରେ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ବୋଧନ ଦେବେ। ଭାରତୀୟ ରେଳବାଇ 2025-26 ଆର୍ଥିକ ବର୍ଷର ପ୍ରଥମ 3 ତ୍ରୈମାସରେ ଆବଣ୍ଟିତ ମୋଟ ବଜେଟ୍ ଅନୁଦାନ ବ୍ୟୟର 80% ଅଧିକ ଉପଯୋଗ କରିପାରିଛି। ଚଳିତ ଆର୍ଥିକ ବର୍ଷରେ ମୋଟ 252,200 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଗତବର୍ଷ ଡିସେମ୍ବର ସୁଦ୍ଧା ରେଳବାଇ ସେଥିମଧ୍ୟରୁ 2,03,138 କୋଟି ଟଙ୍କା ଖର୍ଚ୍ଚ କରିଛି। ଏହା 2024 ଡିସେମ୍ବର ତୁଳନାରେ 6.5% ଅଧିକ। ବିଶେଷକରି ରେଳବାଇର ସୁରକ୍ଷା, କ୍ଷମତା ବୃଦ୍ଧି, ଭିତ୍ତିଭୂମି ଆଧୁନିକୀକରଣ ଏବଂ ଯାତ୍ରୀ ସୁବିଧା ଲାଗି ଏହି ଅର୍ଥ ଖର୍ଚ୍ଚ ହୋଇଥିବା ଜଣାଯାଇଛି। ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ବିଭାଗୀୟ ଟାସ୍କଫୋର୍ସର 17 ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନମାମି ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ ତଥ୍ୟ ଆଧାରିତ ନିଷ୍ପତ୍ତି ଗ୍ରହଣ, ତଦାରଖ ବ୍ୟବସ୍ଥା ଏବଂ ଅନୁପାଳନ ଢାଞ୍ଚାକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦିଆଯାଇଥିଲା। ଏହି ବୈଠକରେ ଡ୍ରେନେଜ୍ ମ୍ୟାପିଂ ଏବଂ ସୋରେଜ୍ ଟ୍ରିଟ୍ମେଣ୍ଟ ଭିତ୍ତିଭୂମିର ବର୍ଦ୍ଧିତ ତଦାରଖ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଶ୍ରୀ ପାଟିଲ ଚଳିତ କ୍ୟାଲେଣ୍ଡର ବର୍ଷରେ 15 ପ୍ରଦୂଷଣ ପ୍ରଶମନ ଭିତ୍ତିଭୂମି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ପ୍ରଶଂସା କରି ଏହାକୁ ଗଙ୍ଗା ପୁନରୁଦ୍ଧାର ପାଇଁ ଚାଲିଥିବା ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କହିଛନ୍ତି। ଜାତୀୟ ଢାଞ୍ଚା ଅନୁଯାୟୀ ବିଶୋଧିତ ଜଳର ନିରାପଦ ପୁନଃବ୍ୟବହାର ନୀତିକୁ ତ୍ୱରାନ୍ୱିତ କରିବାକୁ ସେ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଇରାନରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି ଦେଖାଦେଇଥିବା ଦୃଷ୍ଟିରୁ ସେଠାରେ ରହୁଥିବା ଏବଂ ଯାତ୍ରା କରିବାକୁ ଥିବା ଭାରତୀୟଙ୍କ ଲାଗି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବିଶେଷ ଆବଶ୍ୟକତା ନଥିଲେ ଇରାନକୁ ଯାତ୍ରା କରିବାକୁ ବର୍ତ୍ତମାନ ବାରଣ କରାଯାଇଛି। ଅନ୍ୟପକ୍ଷରେ ଆନ୍ଦୋଳନ ହେଉଥିବା ସ୍ଥାନଗୁଡ଼ିକୁ ନ ଯିବା ଲାଗି ସେଠାରେ ବସବାସ କରୁଥିବା ଭାରତୀୟଙ୍କୁ ମାର୍ଗଦର୍ଶିକାରେ ପରାମର୍ଶ ଦିଆଯାଇଛି। ତେହେରାନସ୍ଥିତ ଭାରତୀୟ ଦୂତାବାସର ୱେବ୍ସାଇଟ୍ ଏବଂ ସାମାଜିକ ଗଣମାଧ୍ୟମ ସହିତ ଯୋଗାଯୋଗରେ ରହିବା ଲାଗି ସେଠାରେ ରହୁଥିବା ଭାରତୀୟଙ୍କୁ କୁହାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସିଙ୍କ ବାସଭବନ ଉପରେ ଆକ୍ରମଣ କରିବା ଅଭିଯୋଗରେ ଗତକାଲି ପୁଲିସ୍ ଜଣକୁ ଗିରଫ କରିଛି। ଏ ସମ୍ପର୍କରେ ସରକାରୀ ଭାବେ ଜାରି କରାଯାଇଥିବା ଏକ ବିବୃତ୍ତି ଅନୁଯାୟୀ ଉପରାଷ୍ଟ୍ରପତି ଏବଂ ତାଙ୍କର ପରିବାର ନିଜ ବାସଭବନରେ ଉପସ୍ଥିତ ନଥିବା ସମୟରେ ଆନ୍ଥୋନି ଗୁଗ୍ଲେମ୍ବି ନାମକ ଏହି ବ୍ୟକ୍ତି ଆକ୍ରମଣ କରିଥିଲା। ତାମିଲନାଡୁ ବିଧାନସଭା ଲାଗି ହେବାକୁ ଥିବା ନିର୍ବାଚନରେ ଏନ୍ଡିଏର ବିଜୟ ସୁନିଶ୍ଚିତ କରିବା ଦିଗରେ ମିଳିତ ଉଦ୍ୟମ କରିବା ଲାଗି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଦଳୀୟ କର୍ମକର୍ତ୍ତା ଓ ନେତୃବୃନ୍ଦଙ୍କୁ ଆହ୍ୱାନ ଦେଇଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇଦିନିଆ ରାଜ୍ୟ ଗସ୍ତ ଅବସରରେ ଗତକାଲି ତିରୁଚିଠାରେ ଦଳୀୟ କର୍ମକର୍ତ୍ତାଙ୍କ ସହ ବୈଠକ ଅବସରରେ ସେ ଏହା କହିଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ସମ୍ପର୍କରେ ରାଜ୍ୟବାସୀଙ୍କୁ ତୃଣମୂଳ ସ୍ତରରେ ଅବଗତ କରାଇବା ନିମନ୍ତେ ସେ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି। ଏତଦ୍ବ୍ୟତୀତ ଶାସକ ଡିଏମ୍କେ ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ହୋଇଥିବା ବିଫଳତା ଓ ଦୁର୍ନୀତିକୁ ମଧ୍ୟ ଲୋକଲୋଚନକୁ ଆଣିବା ଲାଗି ସେ ଦଳୀୟ କର୍ମୀଙ୍କୁ କହିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ଶାହା ଆଗାମୀ ନିର୍ବାଚନ ଲାଗି ଏଆଇଏଡିଏମ୍କେର ନେତୃବୃନ୍ଦଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ପରେ ଶ୍ରୀ ଶାହା ବିଜେପିର ନମୋ ଉରୁ ମୋଦି ପୋଙ୍ଗାଲ କାର୍ଯ୍ୟକ୍ରମ ଅଧୀନରେ ତିରୁଚିରାପଲ୍ଲୀଠାରେ ପୋଙ୍ଗଲ ସମାରୋହରେ ଯୋଗ ଦେଇଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ନୂଆଦିଲ୍ଲୀଠାରେ ଖାଦବାତ ଏ ମୋଦି ଲାଲକିଲ୍ଲା କି ଫାସିଲ୍ ସେ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ଭାଷଣଗୁଡ଼ିକ ଶ୍ରୀ ମୋଦିଙ୍କ ସବ୍କା ସାଥ ସବ୍କା ବିକାଶ ଏବଂ ସବ୍କା ପ୍ରୟାସକୁ ଗ୍ରହଣ କରି କାର୍ଯ୍ୟ କରିବାର ଶୈଳୀକୁ ଦର୍ଶାଉଛି। ଏହି ପୁସ୍ତକରେ ଅନ୍ତୋଦୟ, ସ୍ୱଚ୍ଛ ଭାରତ ଏବଂ ଜାତୀୟ ସ୍ୱାର୍ଥ ସହ ଜଡ଼ିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ସ୍ଥାନିତ ହୋଇଛି।
ଖୁଦବାତେ ମୋଦି ନାମ କି ଏ କିତାବ ଅସଲ ମେ 2004 से 2015 ତକ ସ୍ୱତନ୍ତ୍ର ଦିବସ କେ ଅବସର ପର ଲାଲ କିଲ୍ଲେ କି ପ୍ରାଚୀର ସେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ କେ ଦ୍ୱାରା ଦିଏ ଗେ ଭାଷଣ କା ସଂଗ୍ରହ ହେ। ମାନ ପ୍ରଧାନମନ୍ତ୍ରୀ ଜୀ କେ ଭାଷଣ ଯାହା ଉନକି ଅସରଦାର ଭାଷଣ ଶୈଳୀ କା ସବୁତ ହେ, ଓହିଁ ଏ ଭାଷଣ ଇସ ଦେଶ କେ ବିକାଶ ଅର ଖୁସହାଲୀ କେ ଲିଏ ଉନକେ ଖାସ ଭିଜନ କା ବି ଦର୍ଶାତି ହେ।
ପୁସ୍ତକଟି ପ୍ରଧାନମନ୍ତ୍ରୀଙ୍କ ଭାଷଣର ଏକ ସଂକଳନ ଯାହା ଉର୍ଦ୍ଦୁ ଭାଷାରେ ଅନୁବାଦିତ ହୋଇଛି ଏବଂ ଜାତୀୟ ଉର୍ଦ୍ଦୁ ଭାଷା ପ୍ରୋତ୍ସାହନ ପରିଷଦ ଦ୍ୱାରା ପ୍ରକାଶିତ ହୋଇଛି। ଖେଳ ଖବର ପ୍ରଥମେ କ୍ରିକେଟ୍। 19 କମ୍ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତ ଗତକାଲି ଦକ୍ଷିଣ ଆଫ୍ରିକାକୁ ଡକୱର୍ଥ ଲୁଇସ୍ ଟର୍ନ ଡିଏଲ୍ଏସ୍ ପଦ୍ଧତିରେ 8 ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକାର ବେନାମିସ୍ଥିତ ୱିଲୁମୋରି ପାର୍କରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଘରୋଇ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ 49.3 ଓଭରରେ 245 ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଭାରତ ଡିଏଲ୍ଏସ୍ ପଦ୍ଧତିରେ 37 174 ରନ୍ର ବିଜୟ ଲକ୍ଷ୍ୟ ପିଛା କରି 23.3 ଓଭରରେ 176 ରନ୍ ସଂଗ୍ରହ କରିଥିଲା। ଏହି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଏଥିସହିତ ଭାରତ 2-0 ଆଗୁଆ ରହିଛି। ଗତ ଶନିବାର ଦିନ ଅନୁଷ୍ଠିତ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ ଡିଏଲ୍ଏସ୍ ପଦ୍ଧତିରେ 25 ରନ୍ରେ ପରାସ୍ତ କରିଥିଲା। ମ୍ୟାଲେସିଆ ଓପନ୍ 2026 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଦୁଇଥରର ଅଲମ୍ପିକ୍ ବିଜେତା ପିଭି ସିନ୍ଧୁ ଆଜି ନିଜର ଅଭିଯାନ ଆରମ୍ଭ କରିବେ। କୁଆଲାଲମ୍ପୁରସ୍ଥିତ ଆଗଜିଆତା ଆରେନା ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ପୁରୁଷ ବର୍ଗରେ ପ୍ୟାରିସ୍ 2024 ସେମିଫାଇନାଲ୍ ଖେଳାଳି ଲକ୍ଷ୍ୟ ସେନ୍ ଓ ଆୟୁଷ ସେଠି ମଧ୍ୟ ଆଜି ନିଜର ଅଭିଯାନ ଆରମ୍ଭ କରିବେ। ପୁଷ୍ଟିକର ଖାଦ୍ୟ ସୁରକ୍ଷା ଏବଂ ଅପପୁଷ୍ଟି ନିବାରଣ ସମ୍ପର୍କିତ ଜାତୀୟ ସମ୍ମିଳନୀକୁ ଆଜି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ କେନ୍ଦ୍ର ସମବାୟ ମନ୍ତ୍ରୀ। ଓଡ଼ିଆ ସମେତ 4 ଶାସ୍ତ୍ରୀୟ ଭାଷା ଲାଗି 41 ସାହିତ୍ୟ କୃତିକୁ ଆଜି ଉନ୍ମୋଚନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ତ୍ରୈମାସରେ ଆବଣ୍ଟିତ ମୋଟ ବଜେଟ୍ ଅନୁଦାନର 80% ଅଧିକ ଉପଯୋଗ କରିଛି ଭାରତୀୟ ରେଳବାଇ। ସମ୍ବାଦ ଶେଷ ହେଲା।